ଗଛରେ ଫଳିଛି ପାଚିକି ବାସୁଛି ପାଟିରୁ ବହୁଛି ଲାଳ ଅନେଇ ରହିଛି ଗଛ କୁଲ ମୁହିଁ ଖାଇବି ପାଚିଲା ଫଳ ଏ ମାଳ ଲୋ ତତେ ଚାହିଁ ଚାହିଁ ଯାଏ ବୟସ ବଳ ଆଲୋଏ ମାଳ ତତେ ଭାବି ଭାବି ମୁହିଁ ହୁଏ ଦୁର୍ବଳ ଆଲୋଏ ମାଳ ଚାହିଁ ଚାହିଁ ଯାଏ ବୟସ ବଳ ଆଲୋଏ ମାଳ ତତେ ଭାବି ଭାବି ମୁଇଁ ହୁଏ ଦୁର୍ବଳ ଆଲୋଏ ମାଳ କେତେ ଦିନ ଆଉ ଲାଇନି ମାରିବି ପାଚିଲାଣି ଅଧା ବାଳ ଏ ମାଳ ମୁଁ ବାଦୁଡ଼ି ତୁ ମୋ ପାଚିଲା ତାଳ ଏ ମାଳ ମୁଁ ବାଦୁଡ଼ି ତୁ ମୋ ପାଚିଲା ତାଳ ଏ ମାଳ ମୁଁ ବାଦୁଡ଼ି ତୁ ପାଚିଲା ତାଳ ତର ଧାରୁଆ ଖିଲ ଗାଉଁଲି କନିଆ ଠାଣି ଲାଗୁଛୁ ଲଭୁଆ ଶୁଣି ତଳମଳ ହୁଏ ସିଙ୍ଗିଲି ହାଟ ଦେଖି ତ ବଉଳ ବେଣୀ ଢଳ 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 ତର ଧାରୁଆ ଖିଲ ଗାଉଁଲି କନିଆ ଠାଣି ଲାଗୁଛୁ ଲଭୁଆ ଶୁଣି ତଳମଳ ହୁଏ ସିଙ୍ଗିଲି ହାଟ ଦେଖି ତ ବଉଳ ବେଣୀ ମାଳ ତୋର କାନି ଉଡ଼େ ଫର ଫର ତୁ ହେଇଯା ହିରୋଇନି ମୋର ମୁଁ ହେବି ତୋର ହିରୋ ଆଲୋ ଭୁକିଲା ପିର କି ଜରରେ କମ୍ପୁଛି ମତେ ଏଥର ସମ୍ଭାଳ ଏ ମାଳ ମୁଁ ବାଦୁଡ଼ି ତୁ ମୋ ପାଚିଲା ତାଳ ଏ ମାଳ ମୁଁ ବାଦୁଡ଼ି ତୁ ମୋ ପାଚିଲା ତାଳ 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 ମାଳ ମୁଁ ବାଦୁଡ଼ି ତୁ ମୋ ପାଚିଲା ତାଳ କହଲ ତୋ ବାପାକୁ କହିକି ତତେ ମୋ ହାତରେ ଟେକି ଦବ ମୋ ହାତରେ ଛନ୍ଦି ଦବ ଆଲୋ ରାଜି ନହେଲେ ମୁଁ ଟେକି ନେବି ତତେ ଯାହା ହବ ଦେଖାଯିବ ବୋଉକୁ କହଲ ତୋ ବାପାକୁ କହିକି ତତେ ମୋ ହାତରେ ଟେକି ଦବ ମୋ ହାତରେ ଛନ୍ଦି ଦବ ଆଲୋ ରାଜି ନହେଲେ ମୁଁ ଟେକି ନେବି ତତେ ଯାହା ହବ ଦେଖାଯିବ ହୁତୁ ହୁତୁ ଜଳେ ନିଆଁ ଏକଲା ବସିକି ତୁ ଯାହା ଭାବୁଛୁ ମୁଁ ବି ଭାବୁଛି ସେଇଆ ତମ ଘର ଜ୍ୱାଇଁ ହେଇ ରହିବି ପଛକେ ଜମିରେ କରିବି ହଳ ଏ ମାଳ ମୁଁ ବାଦୁଡ଼ି ତୁ ମୋ ପାଚିଲା ତାଳ ଏ ମାଳ ଆଲୁଆ କରିବା ଖେଳ ଏ ମାଳ 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 ମୁଁ ବାଦୁଡ଼ି ତୁ ପାଚିଲା ତାଳ
ଅନାନି ଏ ମାଳ ମୋ ଘର ବାଲିଆ ପାଳ ଟିକିଏ ହଁ କହିଦେ ଜମି ଯିବ ପୁରା ଖେଳ।
ନମସ୍କାର ମୁଁ ପପୁ ପମ୍ପମ୍। ଆଜି ମ୍ୟୁଜିକ୍ ଟୁଡେ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ଗୋଟେ ବଢ଼ିଆ ଗୀତ ଗାଇଲି। ଗୀତଟିକି ଲେଖିଛନ୍ତି ଏବଂ ସ୍ୱରରେ ସଜେଇଛନ୍ତି ଜେକେ ସାହୁ। ଗୀତଟିକୁ ମୁଁ ଗାଇଛି ସଞ୍ଜୟ ଭାଇଙ୍କ ଷ୍ଟୁଡିଓରେ ରେକର୍ଡିଂ ହେଇଛି। ଯଦି ଭଲ ଲାଗିବ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ ଏବଂ ପ୍ରଥମ ଥର ପାଇଁ ଯଦି ମ୍ୟୁଜିକ୍ ଟୁଡେ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ ଟିକେ ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।